ନମସ୍କାର, ମୋର ନାମ ଶଶିକଳା ନାୟକ। ମୁଁ ଗ୍ରାମ ମନୋହରପୁର ଜିଲ୍ଲା କେନ୍ଦୁଝରରୁ କହୁଅଛି। ମୁଁ ମୋ ଉପବନ ମୋବାଇଲ ବାଣୀର ନିୟମିତ ଶ୍ରୋତା ଅଟେ। ଗତ ସପ୍ତାହରେ ପ୍ରସାରିତ 9ରୁ 12 ମାସର ଶିଶୁର ପରିପୂରକ ଖାଦ୍ୟ ବାଣୀଟି ବହୁତ ଭଲ ଲାଗିଲା। ଯଦି ସବୁ ମା ମାନେ ଶିଶୁକୁ ସବୁ ପ୍ରକାର ଖାଦ୍ୟ ଦିନକୁ 3ରୁ 4 ଥର ଦେବା ଏବଂ 5 ପ୍ରକାର ଖାଦ୍ୟ ଦେବା ସହିତ ଋତୁ ଅନୁସାରେ ଫଳ ମୂଳ ଇତ୍ୟାଦି ଖାଇବାକୁ ଦେବା, ସପ୍ତାହକୁ 4ରୁ 5 ଥର ଆମିଷ ଜାତୀୟ ଖାଦ୍ୟ ଯଥା କଲିଜା ଅଣ୍ଡା ଦେବା, ପିଲା ସୁସ୍ଥ ଓ ନିରୋଗ ରହିବ। ସ୍ୱାସ୍ଥ୍ୟ ଜନିତ ବାର୍ତ୍ତା ଦେଇଥିବାରୁ ମୋ ଉପବନ ବାଣୀ ମୋବାଇଲ ବାଣୀ ପରିବାରକୁ ବହୁତ ବହୁତ ଧନ୍ୟବାଦ।